ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖ୍ୟ ଖବର। ବିଶ୍ୱଶାନ୍ତି ସୁନିଶ୍ଚିତ କରିବାର ଲାଗି ଆଜି ସାରା ପୃଥିବୀ ଭାରତ ଉପରେ ରଖିଛେ ନଜର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାବୀର ଜୟନ୍ତୀ ଉଲ୍ଗୁନେ ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶୁଭେଚ୍ଛା। ସରକାରୀ କର୍ମଚାରୀମାନଙ୍କୁ ସମ୍ମାନ ଜଣାବାର ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ଜାତୀୟ ନାଗରିକ ସେବା ଦିବସ। ଆଉ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ଆଇବା ଗୁରୁବାରନୁ ସ୍କୁଲମାନଙ୍କ ଲାଗି ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ବିଶ୍ୱ ଶାନ୍ତିକେ ସୁନିଶ୍ଚିତ କରାବାର ଲାଗି ଇହାଦେ ସାରା ପୃଥିବୀ ଭାରତ ଆଡ଼କେ ଦେଖୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ମହାବୀର ଜୟନ୍ତୀ ଉଲ୍ଗୁନେ ନୂଆଦିଲ୍ଲୀଠାରେ 2550 ନମ୍ଘର ମହାବୀର ନିର୍ବାଣ ମହୋତ୍ସବକେ ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଭାରତର ଭୂମିକାର ଶ୍ରେୟ ଆମର ଅଭିବୃଦ୍ଧିଶୀଳ ଦକ୍ଷତା ଆର୍ ବୈଦେଶିକ ନୀତିକେ ହିଁ ଯାଉଛି। ସାରା ପୃଥିବୀନୁ ଦେଖାଦେଉଥିବା ସଂଘର୍ଷ ଆର୍ ଯୁଦ୍ଧ ସ୍ଥିତି ଭିତରେ ଭାରତର ତୀର୍ଥଙ୍କରମାନଙ୍କର ବାଣୀ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଆଏ। ଭଗବାନ ମହାବୀରଙ୍କର ଲାଗି ଯୁଆନ ପିଢ଼ିଙ୍କର ଆକର୍ଷଣ ଦେଶ ସତ୍ମାର୍ଗତି ଯାଉଥିବାର ଆର୍ ଆଗ୍କେ ବଢ଼ୁଥିବାରଟା ସୁନିଶ୍ଚିତ କରାଉଛେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଖାଲି ପୃଥିବୀର ସବୁଠାରୁ ପୁରାତନ ସଭ୍ୟତା ନୁହେଁ, ବରଂ ମାନବ ଜାତିର ଗୋଟିଏ ସୁରକ୍ଷିତ ସ୍ୱର୍ଗ। ଭାରତ ଖାଲି ନିଜର ଲାଗି ଚିନ୍ତା ନାଇଁ କରିକି ସମସ୍ତଙ୍କର ଲାଗି ଚିନ୍ତା କର୍ସି। ସେ କହିଛନ୍ତି ଯେ ଭାରତ ପୃଥିବୀନୁ ସତ୍ୟ, ଅହିଂସା ଆର୍ ଆତ୍ମବିଶ୍ୱାସର ମତକେ ପ୍ରତିଫଳିତ କରୁଛେ। ଉଲ୍ଗୁନେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଦ୍ବୋଧନ ଦେଇକରି କହିଥିଲେ ଯେ ଆଜଭିଲ୍ ଭଗବାନ ମହାବୀରଙ୍କର ନୀତି ଆର୍ ଆଦର୍ଶର ପ୍ରାସଙ୍ଗିକତା ରହିଛେ। ନିଜେ ବଞ୍ଚବାର ଆଉ ଅଲଗାମାନଙ୍କୁ ବଞ୍ଚବାରକେ ଦେବାର ନୀତି ଆଜିର ସମୟର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଆଏ। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଗୋଟିଏ ସ୍କାରକୀ ଡାକ ଟିକଟ ଭିଲ ଉନ୍ମୋଚନ କରିଥିଲେ। 24 ନମ୍ଘର ତୀର୍ଥଙ୍କର ଭଗବାନ ମହାବୀର ଅହିଂସା, ସତ୍ୟ, ଅସ୍ଥେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ବାଗିର ଜୈନ ନୀତିମାନଙ୍କର ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆଉ ଭାଇଚାରାର ରାସ୍ତା ପ୍ରଦର୍ଶନ କରିଥିଲେ। ମହାବୀର ଜୟନ୍ତୀ ଉଲ୍ଗୁନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଟି କହିଛନ୍ତି ଯେ ମହାବୀର ଜୟନ୍ତୀ ଆମକୁ ପ୍ରେମ ଆର୍ ଶାନ୍ତିର ବାର୍ତ୍ତା ଦେସି। ଭଗବାନ ମହାବୀର ଆମକୁ ଅହିଂସା, ସତ୍ୟ, ଆତ୍ମତ୍ୟାଗ ଆର୍ ବ୍ରହ୍ମଚର୍ଯ୍ୟର ବାଟ ପ୍ରଦର୍ଶନ କରସନ୍। ତାଙ୍କର ବାଣୀ ସବୁବେଳେ ଜନକଲ୍ୟାଣ ଲାଗି ପ୍ରାସଙ୍ଗିକ। ଏ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଆମେ ସମାଜନୁ ପ୍ରେମ ଆର୍ ସଂହତି ବଜାୟ ରଖବାର ଲାଗି ଶପଥ ନେବାର ସହିତ ଦେଶର ବିକାଶ ଲାଗି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଦରକାର। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଭଗବାନ ମହାବୀର ଆମକୁ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଆର୍ ସମୃଦ୍ଧ ସମାଜ ଗଠନ କରିବାର ଲାଗି ରାସ୍ତା ଦେଖାଇଛନ୍। ନାଗରିକମାନେ ମହାବୀରଙ୍କର ବାଣୀକେ ନିଜର ଜୀବନଥି ଆଦର୍ଶ ଭାବେ ଗ୍ରହଣ କରିବାର ଲାଗି ସେ ସମକୁ ଆହ୍ୱାନ ଦେଇଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବୀର ଜୟନ୍ତୀର ଶୁଭେଚ୍ଛା ଜଣାବାର ସହିତ ତାଙ୍କର ବାର୍ତ୍ତାଟି କହିଛନ୍ତି ଯେ ଗୋଟିଏ ବିକଶିତ ଭାରତ ଗଠନ ଲାଗି ଭଗବାନ ମହାବୀରଙ୍କର ଶାନ୍ତି ଆର୍ ସୌହାର୍ଦ୍ଦ୍ୟ ଆମର ଲାଗି ପ୍ରେରଣା ଆଏ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ୟୁଜିସି ନେଟ୍ ଜୁନ୍ 2024 ଲାଗି ଏନ୍ଟିଏ ତରଫୁ ପଞ୍ଜୀକରଣ କାମ ମୂଲ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୱେବ୍ସାଇଟ୍ ଥିବାର ଲିଙ୍କ୍ ଜରିଆ ଆବେଦନ କରିପାରିବେ। ଏବେ ମେ ମାସର 10 ତାରିଖକେ ଆବେଦନର ଶେଷ ଦିନ ଧାର୍ଯ୍ୟ କରାଯାଇଥିବାର ବେଳେ ଫି ଦାଖଲ ଲାଗି ଶେଷ ତାରିଖ ମେ 11 ଆର୍ 12 ତାରିଖ ରହିଛି। ବିଜ୍ଞପ୍ତି ଅନୁସାରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ସହକାରୀ ପ୍ରଫେସର ଆର୍ 83ଟା ବିଷୟଥି ପିଏଚ୍ଡି ନାଁ ଲେଖାବାର ଲାଗି ଯୋଗ୍ୟ ବିବେଚିତ କରାଯିବା। ପ୍ରାର୍ଥୀମାନେ ଗୋଟିଏ ବିଷୟଥି ଆବେଦନ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଜାତୀୟ ନାଗରିକ ସେବା ଦିବସ ଆଜି ସାରା ଦେଶେ ପାଳନ କରାଯାଉଛି। ସରକାରୀ କର୍ମଚାରୀମାନଙ୍କର କଠିନ ପରିଶ୍ରମ ନିଷ୍ଠାର ଲାଗି ସାଧାରଣ ଲୋକର ଜୀବନଯାତ୍ରା ସହଜିଆ ହୋଇପାରିଛି। ଏଥିଲାଗି ସେମାନଙ୍କୁ ସମ୍ମାନ ଜଣାବାର ଉଦ୍ଦେଶ୍ୟ ଆଜି ଜାତୀୟ ନାଗରିକ ସେବା ଦିବସ ପାଳନ କରାଯାଉଛି। ଉଲ୍ଗୁନେ ରାଜ୍ୟପାଳ ରଘୁବର ଦାସ ସବୁ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେନ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକ ସେବା ଦିବସଟି ସବୁ ସରକାରୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଷ୍ଟିଲ୍ ଫ୍ରେମ୍ ଅଫ୍ ଇଣ୍ଡିଆ, ସ୍ୱଚ୍ଛ ଆର୍ ପ୍ରତିକ୍ରିୟାଶୀଳ ପ୍ରଶାସନ ଜରିଏ ନାଗରିକମାନଙ୍କୁ ସଶକ୍ତ କରାବାର ସହିତ ଦେଶକେ ବର୍କସ୍ କରବାର ଲାଗି ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦିବସ ଅବସରରେ କହିଛନ୍ତି ତୃଣମୂଳ ସ୍ତରନୁ ସାଧାରଣ ଜନତାଙ୍କର ଉନ୍ନତି ଲାଗି ସରକାରୀ କର୍ମଚାରୀମାନଙ୍କର କଠିନ ପରିଶ୍ରମ ପ୍ରଶଂସନୀୟ। ଭାରତର ଷ୍ଟିଲ୍ ଫ୍ରେମ୍ ସବୁବେଳେ ସେବା କର୍ତ୍ତବ୍ୟ ଆର୍ ଜନକଲ୍ୟାଣ ଜରିଏ ପରିଚାଳିତ ହେଉ ବୋଲିକରି ସେ କହିଛନ୍ତି। ଭୁବନେଶ୍ୱର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରଶିକ୍ଷଣ ନେଇଥିବାର 2022 ବେଚ୍ର 6 ଜଣ ଆର୍ 2023 ବେଚ୍ର 8 ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ ଆଇଏଏସ୍ ପ୍ରୋବେସନର ଗଲାକାଲି ଲୋକସେବା ଭବନଠାରେ ଉନ୍ନୟନ କମିଶନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଭେଟିଥିଲେ। ଇଉଲଗୁନେ ଆଇଏଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ ଏସ୍ଡିଜି ଆର୍ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଭିନ୍ ଭିନ୍ ଜଟିଳ ଆର୍ ଗୁରୁତ୍ୱପୂର୍ଣ୍ଣ ବିଷୟଟି ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଏଜେଣ୍ଡା 2030ର କାର୍ଯ୍ୟକାରିତା ଦିଗେ ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପ ଆଉ ରାଜ୍ୟ ଯୋଜନା ଆର୍ ସଂଯୋଜନ ବିଭାଗ ଅଧୀନତି ଥିବାର ଯୋଜନା କାର୍ଯ୍ୟକ୍ରମ ବାବଦେ ଅବଗତ କରାଯାଇଥିଲା। ଇତାର ଉତ୍ତରୁ ସବୁ ଆଇଏଏସ୍ ପ୍ରୋବେସନରମାନେ ରାଜୀବ ଭବନର ଜଳସମ୍ପଦ ବିଭାଗର ନିର୍ମାଣ ନିଗମ ଲିମିଟେଡ୍ ତରଫରୁ ଲକ୍ଷ୍ୟ ଆର୍ କାର୍ଯ୍ୟ ବାବଦେ ଉପସ୍ଥାପନା କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ଆଇବା ସାଧାରଣ ନିର୍ବାଚନ ଲାଗି ସମ୍ବଲପୁର ଜିଲ୍ଲାର ପ୍ରିଜାଇଡିଂ ଅଧିକାରୀ ଆଉ ସବୁ ପୁଲିଂ ଅଧିକାରୀମାନଙ୍କର ଆଜି ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ହୋଇଥିଲା। ଏଥି ମତଦାନ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଇଭିଏମ୍ ଆର୍ ଭିଭିପ୍ୟାଟ୍ର ସ୍ଥାପନା ଆର୍ ପରିଚାଳନା ନିୟନ୍ତ୍ରଣ କକ୍ଷ ୟୁନିଟ୍ ବ୍ୟବସ୍ଥା ବାବଦର ମାଷ୍ଟର ଟ୍ରେନରମାନେ ତାଲିମ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଇବା କାଲ୍ଭିଲ୍ ଚାଲବା ବୋଲିକରି ଜଣାପଡ଼ିଛି। ଲୋକସଭା ଆର୍ ବିଧାନସଭା ନିର୍ବାଚନକେ ନଜରଥି ରଖିକରି ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜବର ବ୍ୟବସ୍ଥା କରାଯାଉଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାନୁ 15 କିଲୋମିଟର ଦୂରରେ ଥିବାର ଆନ୍ତଃରାଜ୍ୟ ଫାଟକନୁ ଗାଡ଼ି ମଟର ଯାଞ୍ଚ କରାଯାଉଛି। ପୁଲିସ୍ ଜଙ୍ଗଲ ଅବକାରୀ ବିଭାଗ ଆର୍ ରାଜ୍ୟ ନିର୍ବାଚନ ସର୍ଭିଲିଏନ୍ସ ଟିମ୍କୁ ଏହି ଯାଞ୍ଚଟି ସାମିଲ କରାଯାଇଛି। ଭୋଟ୍କେ ପ୍ରଭାବିତ କରୁଥିବା ନିଶା ଦରବ ଜବତ କରବାର ଲାଗି ଦରକାରୀ ପଦକ୍ଷେପ ନେବାରକେ ଅଧିକାରୀମାନେ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହରରେ ଜବର କରା ବର୍ଷିଛି। ଏତାର ସହିତ ଧୁକାଧନ୍ଦି ଆର୍ କାଲବୈଶାଖୀ ବର୍ଷା ହୋଇଥିଲା। ସହରର ଠାନେ ଠାନେ ଗଛ ରାସ୍ତା ଉପରେ ପଡ଼ିଛି। ଦମକଲ ବାହିନୀ ଘଟଣା ଜାଗାନ ପହଞ୍ଚିକରି ସଡ଼କ ଉପରୁ ଗଛମାନଙ୍କୁ ହଟେଇଛନ୍ତି। ଗ୍ରୀଷ୍ମ ପ୍ରବାହର ପାଣିପାଗ ବିଭାଗର ସୂଚନାକୁ ଆଧାର କରିକରି ରାଜ୍ୟ ସରକାର ଏବେ 25 ତାରିଖ ଗୁରୁବାର ଦିନ ସ୍କୁଲମାନଙ୍କର ଖରାଛୁଟି କରାବାର ଲାଗି ନିଷ୍ପତ୍ତି ନେଇଛନ୍ତି। ଆବାକାଲିନୁ ବୁଧବାର ତକ 3 ଦିନ ଲାଗି ସବୁ ସରକାରୀ ଅନୁଦାନ ପାଉଥିବା ଆର୍ ବେସରକାରୀ ସ୍କୁଲମାନଙ୍କୁ ସକାଳ 6:30 ନୁ 10:30 ବଜା ତକ ଖୋଲବାରକେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଆଇବା ଗୁରୁବାରଠାନୁ ଖରାଛୁଟି ମୂଲ ହେବା। ଖରାଛୁଟି ସମୟଥି ସରକାରୀ ଅନୁଦାନ ପାଉଥିବା ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଲାଗି ଶିକ୍ଷା ଆର୍ ଶୈକ୍ଷିକ କାର୍ଯ୍ୟକ୍ରମ ଲାଗି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆର୍ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କର ସିଧା ତତ୍ତ୍ୱାବଧାନତି ପରିଚାଳନା କରାଯିବ ବୋଲିକରି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜ ରାଜ୍ୟର 30ଟା ଜାଗାନୁ ତାତି 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ବାରିପଦାନ ରାଜ୍ୟର ସବୁଠାରୁ ଜହ 40.6 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ କରାଯାଇଥିଲା। ସେଆଡ଼େ ପଶ୍ଚିମ ଓଡ଼ିଶାର ଦିନର ସବୁନୁ ଜହ ତାତି ନୂଆପଡ଼ାନୁ 44 ଡିଗ୍ରୀ, ଝାରସୁଗୁଡ଼ାନୁ 43.6, ବଲାଙ୍ଗୀରନୁ 43.2, ସୁନ୍ଦରଗଡ଼ ଆର୍ ବୌଦ୍ଧନୁ 43 ଡିଗ୍ରୀ ଲେଖା, ଟିଟିଲାଗଡ଼ନୁ 42.5, ରାଉରକେଲାନୁ 42.1, ଭବାନୀପାଟଣାନୁ 42, ହୀରାକୁଦନୁ 41.9, ସମ୍ବଲପୁରନୁ 41.7, ସୁବର୍ଣ୍ଣପୁର ଆର୍ ବରଗଡ଼ନୁ 40.8 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏ ବିଷୟଟି ସୂଚନା ଦିଆଯାଇଛି। ରାଜ୍ୟର ବଡ଼ଭାଗୀ ଇଲାକାନୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ଆଜ କେତେଟା ଜିଲ୍ଲାନୁ ଧୁକାଧନ୍ଦି ସହିତେ ବିଜୁଳି ମାରବା ବୋଲିକରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଥିଲାଗି ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଜିଲ୍ଲାନୁ ଘଣ୍ଟାକ 40 ନୁ 50 କିଲୋମିଟର ବେଗେ ପବନ ବୋହିବା ବୋଲିକରି ଅନୁମାନ କରାଯାଇଛି। ହେଲେ ଆଇବା କାଲ୍ଭିଲ୍ ଗ୍ରୀଷ୍ମ ପ୍ରବାହ ଜାରି ରହିବା। ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଆର୍ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କୁ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ବୋଲିକରି ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ସମୁଦ୍ରକୂଳିଆ ଜିଲ୍ଲାମାନଙ୍କେ ଗୁଲଗୁଲି ଲାଗି ରହିବା। ହେଲେ ସୋମବାରଠାରୁ 3 ଦିନ ତକ ରାଜ୍ୟ ତାତି 2 ଡିଗ୍ରୀ ନୁ 3 ଡିଗ୍ରୀ ସେଲ୍ସିୟସ୍ ତକ କମ୍ବା। ତାର୍ ଉତ୍ତରୁ ଫେରଘାଏ ତାତି 3 ଡିଗ୍ରୀ ସେଲ୍ସିୟସ୍ ତକ ବଢ଼ବା ବୋଲିକରି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ବିଶ୍ୱ ଶାନ୍ତି ସୁନିଶ୍ଚିତ କରବାର୍ ଲାଗି ଆଜି ସାରା ପୃଥିବୀ ଭାରତ ଉପରେ ରଖିଛେ ନଜର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାବୀର ଜୟନ୍ତୀ ଉଲ୍ଗୁନେ ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶୁଭେଚ୍ଛା। ସରକାରୀ କର୍ମଚାରୀମାନଙ୍କୁ ସମ୍ମାନ ଜଣାବାର ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ଜାତୀୟ ନାଗରିକ ସେବା ଦିବସ। ଆଉ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏବଂ ଗୁରୁବାରନୁ ସ୍କୁଲମାନଙ୍କର ଲାଗି ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।